ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ହରିୟାଣା ବିଧାନସଭା ନିର୍ବାଚନରେ ଭୋଟ୍ ଗଣତି ଜାରି ରହିଥିବାବେଳେ ଜାମ୍ମୁ କାଶ୍ମୀର ସମସ୍ତ ଆସନ ପାଇଁ ଫଳାଫଳ ଘୋଷିତ. ବିଜେପି ହରିୟାଣାରେ ଆଗେଇଥିବାବେଳେ ନ୍ୟାସନାଲ୍ କନ୍ଫରେନ୍ସ ମେଣ୍ଟ ଜାମ୍ମୁ କାଶ୍ମୀରରେ ଗଠନ କରିବ ସରକାର. 70ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ. ଦାଦାସାହେବ ଫାଲ୍କେ ପୁରସ୍କାରରେ ସମ୍ମାନିତ ହେଲେ ବିଶିଷ୍ଟ ଅଭିନେତା ମିଥୁନ ଚକ୍ରବର୍ତ୍ତୀ. 2024 ପଦାର୍ଥ ବିଜ୍ଞାନ ପାଇଁ ଜନ୍ ଏଚ୍ ହୋଫିଲ୍ଡ ଏବଂ ଜେଫ୍ରି ଇ ହିଣ୍ଟନ୍ ପାଇବେ ନୋବେଲ ପୁରସ୍କାର, ଏବଂ ଆର୍କିଟିକ୍ ଓପନ୍ 2024 ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତା ଫିନ୍ଲାଣ୍ଡଠାରେ ଆରମ୍ଭ. ହରିୟାଣା ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜାରି ରହିଥିବାବେଳେ ଜାମ୍ମୁ କାଶ୍ମୀର ଭୋଟ୍ ଗଣତି ଶେଷ ହୋଇଛି. 90 ଆସନ ବିଶିଷ୍ଟ ହରିୟାଣା ବିଧାନସଭାର 79 ଆସନର ଫଳାଫଳ ଘୋଷିତ ହୋଇଛି. ବିଜେପି 41 ଆସନରେ ବିଜୟ ଲାଭ କରିଥିବାବେଳେ 7ଟିରେ ଆଗୁଆ ରହିଛି। କଂଗ୍ରେସ 33 ଆସନ ପାଇଥିବାବେଳେ 4ଟିରେ ଆଗୁଆ ରହିଛି। ଭାରତୀୟ ଜାତୀୟ ଲୋକଦଳ 2ଟି ଆସନ ପାଇଥିବାବେଳେ ସ୍ୱାଧୀନ ପ୍ରାର୍ଥୀ 3ଟି ଆସନରେ ବିଜୟୀ ହୋଇଛନ୍ତି। ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି ଲଡୁଆ ଆସନରୁ ବିଜୟୀ ହୋଇଥିବାବେଳେ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଦା ରୋହତକ ଜିଲ୍ଲାର ଗର୍ହି ସାମ୍ପ୍ଲା କିଲୋଇ ଆସନରୁ ବିଜୟୀ ହୋଇଛନ୍ତି। କଂଗ୍ରେସ ଦଳ ପକ୍ଷରୁ ଝୁଲଣ ଆସନରୁ ନିର୍ବାଚନ ଲଢୁଥିବା କୁସ୍ତିଯୋଦ୍ଧା ଭିନେଶ ଫୋଗତ ବିଜୟୀ ହୋଇଛନ୍ତି। ବିଜେପି ଦଳର ନିଖିଲ ମଦନ ସୋନିପତ ଆସନରୁ ବିଜୟୀ ହୋଇଥିବାବେଳେ ହରିୟାଣା ବିଧାନସଭାର ମନ୍ତ୍ରୀ ଥିବା ମୂଲଚାନ୍ଦ ଶର୍ମା ବଲ୍ଲଭଗଡ଼ ଆସନରୁ ଆଗୁଆ ଅଛନ୍ତି। ଗନୌର ଆସନରୁ ସ୍ୱାଧୀନ ପ୍ରାର୍ଥୀ ଦେବେନ୍ଦ୍ର କଦିଆନ ବିଜୟୀ ହୋଇଛନ୍ତି। ଜାମ୍ମୁ କାଶ୍ମୀର ବିଧାନସଭା ଆସନର ନ୍ୟାସନାଲ୍ କନ୍ଫରେନ୍ସ 42 ସିଟ୍ରେ ବିଜୟୀ ହୋଇଥିବାବେଳେ ବିଜେପି 29 ସିଟ୍ ହାସଲ କରିଛି। କଂଗ୍ରେସ 6ଟି, ଜାମ୍ମୁ କାଶ୍ମୀର ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି 3ଟି, ଜାମ୍ମୁ କାଶ୍ମୀର ପିପୁଲ୍ସ କନ୍ଫରେନ୍ସ ସିପିଆଇଏମ୍ ଏବଂ ଆମ୍ ଆଦ୍ମୀ ପାର୍ଟି ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି। 7ଟି ଆସନକୁ ସ୍ୱାଧୀନ ପ୍ରାର୍ଥୀ ଅକ୍ତିଆର କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ୍ କନ୍ଫରେନ୍ସ ନେତା ଓମାର ଅବଦୁଲ୍ଲା 2ଟିଯାକ ବିଧାନସଭା ଆସନ ବୁଡ଼ଗାଓଁ ଏବଂ ଗନ୍ଦରବାଲରୁ ବିଜୟୀ ହୋଇଛନ୍ତି। ବରିଷ୍ଠ କଂଗ୍ରେସ ନେତା ଗୁଲାମ ମହମ୍ମଦ ମୀର ଦୋରୁ ଆସନରୁ ବିଜୟୀ ହୋଇଛନ୍ତି। ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନର ବିଜୟ ପରେ ନ୍ୟାସନାଲ୍ କନ୍ଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା କହିଛନ୍ତି, ଜାମ୍ମୁ କାଶ୍ମୀରବାସୀ ଆଶା ଏବଂ ସମୃଦ୍ଧି ପାଇଁ ଭୋଟ୍ ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଅବଦୁଲ୍ଲା କହିଛନ୍ତି, ମେଣ୍ଟ ସହଯୋଗୀଙ୍କ ସହ ବୈଠକ କରି ଆଗାମୀ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ଗ୍ରହଣ କରାଯିବ। ଅନ୍ୟପକ୍ଷରେ ନ୍ୟାସନାଲ୍ କନ୍ଫରେନ୍ସ ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲା ଶ୍ରୀନଗରଠାରେ ନୂଆ ମେଣ୍ଟ ସରକାରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ହେବେ ବୋଲି ଘୋଷଣା କରିଛନ୍ତି। ପିଡିପି ଅଧ୍ୟକ୍ଷ ମେହବୁବା ମୁଫ୍ତି ପରାଜୟକୁ ସ୍ୱୀକାର କରି କହିଛନ୍ତି, ଜାମ୍ମୁ କାଶ୍ମୀରବାସୀ ଏକ ସ୍ଥିର ସରକାର ସପକ୍ଷରେ ଭୋଟ୍ ଦେଇଛନ୍ତି। ସେମାନେ ନ୍ୟାସନାଲ୍ କନ୍ଫରେନ୍ସ ଏବଂ କଂଗ୍ରେସ ଉପରେ ଆସ୍ଥା ପ୍ରକଟ କରିଛନ୍ତି ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀଠାରେ ଆଜି 2022 ବର୍ଷ ପାଇଁ 70ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିଛନ୍ତି। ସିନେମା କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ଦାଦାସାହେବ ଫାଲ୍କେ ପୁରସ୍କାରରେ ବିଶିଷ୍ଟ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ସମ୍ମାନିତ କରାଯାଇଛି। ସମାରୋହରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି, ପୁରସ୍କୃତ ଚଳଚ୍ଚିତ୍ରଗୁଡ଼ିକ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ସହାୟକ ହୋଇପାରିଛି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗନ ଏହି ସମାରୋହରେ ଯୋଗ ଦେଇଥିଲେ। ପ୍ରତିଭା ବିକାଶ, ଭିଭିଭୂମି ଏବଂ ସରଳୀକରଣ ଭଳି ତ୍ରିମୁଖୀ ଆଭିମୁଖ୍ୟ ନେଇ ଚଳଚ୍ଚିତ୍ର ଶିଳ୍ପର ବିକାଶ ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ସାମୁହିକ ପ୍ରୟାସ ଦ୍ୱାରା ଭାରତୀୟ ସିନେମା ତା'ର ପ୍ରଭାବ ବିସ୍ତାର କରିପାରିଛି ବୋଲି ସେ କହିଛନ୍ତି। ପୁରସ୍କୃତ ହୋଇଥିବା ଚଳଚ୍ଚିତ୍ରଗୁଡ଼ିକ ମହାମାରୀ ସମୟରେ ଆରମ୍ଭ ହୋଇଥିଲା ଏବଂ ଆମ ସମାଜ ଓ ଦେଶର ସ୍ଥିରତାକୁ ପ୍ରଦର୍ଶନ କରିଛି। ନୂତନ ଭାବେ ନିର୍ଦ୍ଦେଶନା ଦେଇଥିବା 9 ଜଣ ବ୍ୟକ୍ତିଙ୍କୁ ସ୍ୱୀକୃତି ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ସମାରୋହରେ ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁ ସ୍ୱାଗତ ଭାଷଣ ପ୍ରଦାନ କରି କହିଛନ୍ତି, 2022 ମସିହା ପାଇଁ ଫିଚର ଫିଲ୍ମ ବର୍ଗରେ 32ଟି ଭିନ୍ନ ଭିନ୍ନ ଭାଷାରେ ମୋଟ 309ଟି ଏବଂ ଅଣଫିଚର ବର୍ଗରେ 17ଟି ଭାଷାରେ 128ଟି ଚଳଚ୍ଚିତ୍ରକୁ ମନ୍ତ୍ରଣାଳୟ ପକ୍ଷରୁ ମନୋନୀତ କରାଯାଇଥିଲା। ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଭାରତୀୟ ସିନେମାକୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାକୁ ମନ୍ତ୍ରଣାଳୟ ପ୍ରତିଶ୍ରତିବଦ୍ଧ ବୋଲି ଶ୍ରୀ ଜାଜୁ କହିଛନ୍ତି। ଚଳଚ୍ଚିତ୍ର ସମାଲୋଚକ ଦୀପକ ଦୁଆଙ୍କୁ ଶ୍ରେଷ୍ଠ ସମାଲୋଚକ ପୁରସ୍କାର ବର୍ଗରେ ସ୍ୱର୍ଣ୍ଣକମଳ ପୁରସ୍କାର ପ୍ରଦାନ କରାଯାଇଛି। ରଚନା କ୍ଷେତ୍ରରେ ଅନିରୁଦ୍ଧ ଭଟ୍ଟାଚାର୍ଯ୍ୟ ଏବଂ ପାର୍ଥିବ ଧରଙ୍କୁ କିଶୋର କୁମାର ଦି ଅଲ୍ଟିମେଟ୍ ବାୟୋଗ୍ରାଫି ପୁସ୍ତକ ପାଇଁ ସ୍ୱର୍ଣ୍ଣକମଳ ପୁରସ୍କାର ଦିଆଯାଇଛି। ମାଲାୟାଲମ୍ ଚଳଚ୍ଚିତ୍ର ଆଟମ୍କୁ ସର୍ବଶ୍ରେଷ୍ଠ ଫିଚର ଫିଲ୍ମ ପୁରସ୍କାର ଏବଂ ସୁରଜ ବଡ଼ଜାତିଆଙ୍କୁ ଉଞ୍ଚାଇ ଚଳଚ୍ଚିତ୍ର ପାଇଁ ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯାଇଛି। ଫିଚର ଫିଲ୍ମ ଶ୍ରେଣୀରେ ଗୁଲମୋହରକୁ ସର୍ବଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଏବଂ ଅଣଫିଚର ଫିଲ୍ମ ବର୍ଗରେ ହରିୟାଣା ଚଳଚ୍ଚିତ୍ର ଫୌଜାକୁ ଗୀତଗୁଡ଼ିକ ପାଇଁ ପୁରସ୍କୃତ କରାଯାଇଛି। ସଙ୍ଗୀତ ବର୍ଗରେ ଅରିଜିତ୍ ସିଂଙ୍କୁ ସର୍ବଶ୍ରେଷ୍ଠ ପୁରୁଷ ପାର୍ଶ୍ୱ ଗାୟକ, ବମ୍ବେ ଜୟଶ୍ରୀଙ୍କୁ ସର୍ବଶ୍ରେଷ୍ଠ ଗାୟିକା ଭାବେ ପୁରସ୍କାର ଦିଆଯାଇଛି। ଚଳଚ୍ଚିତ୍ର ଜଗତକୁ ଅବଦାନ ପାଇଁ ପେନିନ୍ ସେଲଭାନ୍ ପ୍ରଥମ ଭାଗ, କେଜିଏଫ୍ ଦୁଇ, ବ୍ରହ୍ମାସ୍ତ୍ର, ଅପରାଜିତ, ହେମୁତି ପୁଥି, କାବେରୀ ଅନ୍ତର୍ଦ୍ଧାନ, ଦମନ ଏବଂ ବାଗିଦି ଧି ଚଳଚ୍ଚିତ୍ରକୁ ମଧ୍ୟ ସମ୍ମାନିତ କରାଯାଇଛି। କନ୍ନଡ ଚଳଚ୍ଚିତ୍ର କାନ୍ତାରରେ ଉଲ୍ଲେଖନୀୟ ଅଭିନୟ ପାଇଁ ରିଷଭ ସେଟ୍ଟିଙ୍କୁ ସର୍ବଶ୍ରେଷ୍ଠ ଅଭିନେତା ଏବଂ ତାମିଲ ଚଳଚ୍ଚିତ୍ର ତିରୁଚିତ୍ରାମ୍ବାଲମ୍ ପାଇଁ ନିତ୍ୟମେନନ୍ଙ୍କୁ ଏବଂ ଗୁଜୁରାଟୀ ଚଳଚ୍ଚିତ୍ର କଚ୍ଛ ଏକ୍ସପ୍ରେସ୍ ପାଇଁ ମାନସୀ ପାରେଖଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। 2024 ପଦାର୍ଥ ବିଜ୍ଞାନ ପାଇଁ ଜନ୍ ଏଚ୍ ହୋଫିଲ୍ଡ ଏବଂ ଜେଫ୍ରି ଇ ହିଣ୍ଟନ୍ଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ। କୃତ୍ରିମ ନ୍ୟୁରାଲ୍ ନେଟ୍ୱର୍କ ମାଧ୍ୟମରେ ମେସିନ୍ ଲର୍ଣ୍ଣିଂକୁ ସକ୍ଷମ କରିବା ଲାଗି ମୌଳିକ ଉଦ୍ଭାବନ ଓ ଆବିଷ୍କାର ପାଇଁ ଏହି ଦୁଇ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବାକୁ ରୟାଲ୍ ସ୍ୱିଡିଶ୍ ଏକାଡେମୀ ଅଫ୍ ସାଇନ୍ସ ପକ୍ଷରୁ ନିଷ୍ପଭି ନିଆଯାଇଛି। ଆଧୁନିକ ସମୟର ଶକ୍ତିଶାଳୀ ମେସିନ୍ ଲର୍ଣ୍ଣିଂର ମୂଳଦୁଆ ପ୍ରସ୍ତୁତ କରୁଥିବା ପଦ୍ଧତି ବିକଶିତ କରିବା କ୍ଷେତ୍ରରେ ଏହି ଦୁଇ ବୈଜ୍ଞାନିକ ପଦାର୍ଥ ବିଜ୍ଞାନ ଉପକରଣ ବ୍ୟବହାର କରିଥିଲେ। ଅଟଳ ପେନ୍ସନ୍ ଯୋଜନା ଏପିୱାଇରେ ମୋଟ ପଞ୍ଜୀକରଣ 7 କୋଟି ଅତିକ୍ରମ କରିଛି। ପେନ୍ସନ୍ ପାଣ୍ଠି ନିୟାମକ ଏବଂ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ 56 ଲକ୍ଷରୁ ଅଧିକ ପଞ୍ଜୀକରଣ ହୋଇସାରିଛି। ଏହି ସାମାଜିକ ସୁରକ୍ଷା ଯୋଜନାରେ ଅବଦାନ ଆଧାରରେ ମାସିକ ସର୍ବନିମ୍ନ 1,000-5,000 ଟଙ୍କା ପର୍ଯ୍ୟନ୍ତ ନିଶ୍ଚିତ ପେନ୍ସନ୍ ପ୍ରଦାନର ବ୍ୟବସ୍ଥା ରହିଛି। ଅଣସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ସାର୍ବଜନୀନ ସାମାଜିକ ସୁରକ୍ଷା ବ୍ୟବସ୍ଥା ସୃଷ୍ଟି କରିବା ଲକ୍ଷ୍ୟରେ 2015 ଅଟଳ ପେନ୍ସନ୍ ଯୋଜନାକୁ ପ୍ରଣୟନ କରାଯାଇଥିଲା ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ନେତା ରାମବିଳାସ ପାଶ୍ୱାନଙ୍କ ମୃତ୍ୟୁବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ୱର୍ଗତ ପାଶ୍ୱାନ ସମାଜର ଆର୍ଥିକ ଦୁର୍ବଳ ଶ୍ରେଣୀ ବର୍ଗଙ୍କ ସଶକ୍ତକରଣ କ୍ଷେତ୍ରରେ କାର୍ଯ୍ୟ କରିଥିଲେ। ଦେଶର ବିକାଶ ଦିଗରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତାଙ୍କ ସହ କାମ କରିବା ସୌଭାଗ୍ୟର ବିଷୟ ଥିଲା ଏବଂ ବିଭିନ୍ନ କ୍ଷେତ୍ରରେ ତାଙ୍କର ଅନୁପସ୍ଥିତି ଅନୁଭବ କରିହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଜର୍ମାନ ପ୍ରତିପକ୍ଷ ବୋରିସ୍ ପିଷ୍ଟୋରିୟସ୍ଙ୍କ ସହ ଟେଲିଫୋନ୍ ମାଧ୍ୟମରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ସିଂ କହିଛନ୍ତି, ପ୍ରତିରକ୍ଷା ଶିଳ୍ପ ସହଯୋଗ ଏବଂ ଯୋଗାଣ ଶୃଙ୍ଖଳକୁ ସୁଦୃଢ଼ କରିବା ଆଲୋଚନାରେ ସ୍ଥାନ ପାଇଥିଲା। ଆକାଶ ଏବଂ ସାମୁଦ୍ରିକ କ୍ଷେତ୍ରରେ ମିଳିତ ଅଭ୍ୟାସ ସମେତ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ସ୍ଥିତି ନେଇ ସମୀକ୍ଷା କରାଯାଇଥିବା ଶ୍ରୀ ସିଂ ସୂଚନା ଦେଇଛନ୍ତି। କୋଲକାତା ଆର୍ଜିକର ମେଡିକାଲ କଲେଜ ହସ୍ପିଟାଲର ବରିଷ୍ଠ ଅଧ୍ୟାପକମାନେ ତାଙ୍କ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି। କନିଷ୍ଠ ଡାକ୍ତରଙ୍କ ଆମରଣ ଅନଶନ ଆନ୍ଦୋଳନକୁ ସମର୍ଥନ ଜଣାଇ ସେମାନେ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ମନୋଜ ପାଲ୍ ଆଜି ଆର୍ଜିକର ମେଡିକାଲ କଲେଜ ହସ୍ପିଟାଲର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନା ବୈଠକରେ ସ୍ୱାସ୍ଥ୍ୟ ସଚିବ ଉପସ୍ଥିତ ଥିଲେ। ଆର୍କିଟିକ୍ ଓପନ୍ 2024 ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତା ଆଜିଠାରୁ ଫିନ୍ଲାଣ୍ଡଠାରେ ଆରମ୍ଭ ହୋଇଛି। ପ୍ୟାରିସ୍ ଅଲମ୍ପିକ୍ସ ପରେ ଭାରତୀୟ ଖେଳାଳି ପିଭି ସିନ୍ଧୁ ଏବଂ ଲକ୍ଷ୍ୟ ସେନ୍ ପ୍ରଥମଥର ପାଇଁ ଏହି ପ୍ରତିଯୋଗିତା ମାଧ୍ୟମରେ ବ୍ୟାଡ୍ମିଣ୍ଟନ କୋର୍ଟକୁ ଫେରୁଛନ୍ତି। ଅନ୍ୟ ଭାରତୀୟ ପ୍ରତିଯୋଗୀଙ୍କ ମଧ୍ୟରେ କିଦାମ୍ବି ଶ୍ରୀକାନ୍ତ, ଆକର୍ଷି କଶ୍ୟପ, କିରଣ ଜର୍ଜ ଏବଂ ମାଲବିକା ବାନସୋଦ ଅଂଶଗ୍ରହଣ କରୁଛନ୍ତି। ଚିରାଗ ସେଠୀ ଏବଂ ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁନାହାନ୍ତି। ଆସନ୍ତା 13 ତାରିଖରେ ଏହି ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହେବ। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର ଆଜି ସନ୍ଧ୍ୟାରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ। ଗ୍ରୁପ୍ ଏ'ର ଏହି ମ୍ୟାଚ୍ ସାରଜା କ୍ରିକେଟ୍ ଷ୍ଟାଡିୟମ୍ରେ ଭାରତୀୟ ସମୟ ସନ୍ଧ୍ୟା 7:30ରେ ଆରମ୍ଭ ହେବ। ଉଭୟ ଟିମ୍ ସେମାନଙ୍କର ପ୍ରଥମ ମ୍ୟାଚ୍ ଜିତିସାରିଛନ୍ତି। ଗତକାଲି ସାରଜାରେ ଇଂଲଣ୍ଡ 7 ୱିକେଟ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ସେହିପରି ଭାରତ ଏବଂ ବାଂଲାଦେଶ ମଧ୍ୟରେ ଆସନ୍ତାକାଲି ପୁରୁଷ ଟି20 କ୍ରିକେଟ୍ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ହରିୟାଣା ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜାରି ରହିଥିବା ବେଳେ ଜାମ୍ମୁ କାଶ୍ମୀରର ସମସ୍ତ ଆସନ ପାଇଁ ଫଳାଫଳ ଘୋଷିତ। ବିଜେପି ହରିୟାଣାରେ ଆଗେଇ ଥିବା ବେଳେ ନ୍ୟାସନାଲ୍ କନ୍ଫରେନ୍ସ ମେଣ୍ଟ ଜାମ୍ମୁ କାଶ୍ମୀର ଗଠନ କରିବ ସରକାର। 70ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦାଦାସାହେବ ଫାଲ୍କେ ପୁରସ୍କାରରେ ସମ୍ମାନିତ ହେଲେ ବିଶିଷ୍ଟ ଅଭିନେତା ମିଥୁନ ଚକ୍ରବର୍ତ୍ତୀ। 2024 ପଦାର୍ଥ ବିଜ୍ଞାନ ପାଇଁ ଜନ୍ ଏଚ୍ ହୋଫିଲ୍ଡ ଏବଂ ଜେଫ୍ରି ଇ ହିଣ୍ଟନ୍ ପାଇବେ ନୋବେଲ ପୁରସ୍କାର ଏବଂ ଆର୍କିଟିକ୍ ଓପନ୍ 2024 ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତା ଫିନ୍ଲାଣ୍ଡଠାରେ ଆରମ୍ଭ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।